ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশবা নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রশ্ন আমার হস্তগত হয়েছি, প্রভু যীশুঙ্ বিষয় অধিক জাঁয়া নিমন্তে আপনার আগ্রহ দেখি বিশেষ আনন্দিত। প্রভু আপনার আশীর্বাদ করতু, আত্মিক জীবনে বর্ধিষ্ণু করতু। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ, ତୁମର ସୁରକ୍ଷା ପାଇଁ, ଯାହାକି ପ୍ରଭୁ ତୁମେ ଆମମାନଙ୍କ ଜୀବନ ପାଇଁ ପ୍ରଦାନ କରିଅଛ। ହଁ ପ୍ରଭୁ, ଆଜି ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧମାନଙ୍କୁ ତୁମର ଶାନ୍ତି, ଆନନ୍ଦ, ସାନ୍ତ୍ୱନା, ଭରସାରେ ପ୍ରଭୁ ତୁମେ ପରିପୂର୍ଣ୍ଣ କର। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଅଭାବ ତୁମେ ମୋଚନ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଆଇବ ପୁସ୍ତକର ତିନି ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ତିନି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଆଇବଙ୍କର ପ୍ରଥମ ଆଲୋଚନା ଓ ତାହାଙ୍କର ଅଭିଯୋଗ। କିନ୍ତୁ ଆଇବ ଓ ତାହାଙ୍କର ବନ୍ଧୁଙ୍କ ମଧ୍ୟରେ ହୋଇଥିବା କଥୋପକଥନ ମଧ୍ୟକୁ ଯିବା ପୂର୍ବରୁ ମୁଁ ଆପଣଙ୍କୁ ପୁନର୍ବାର ଏହାର ପୃଷ୍ଠଭୂମିକୁ ସ୍ମରଣ କରାଇଦେବାକୁ ଚାହେଁ। ଆମେ ଜାଣୁ ଯେ ଆଇବ ପରୀକ୍ଷା ମଧ୍ୟ ଦେଇ ଗତି କଲେ। ସେ ତାହାଙ୍କର ପାପ ନିମନ୍ତେ ଜୀବନରେ ଦୁଃଖ ଓ ସମସ୍ୟା ଭୋଗିନଥିଲେ, ମାତ୍ର ଏହା ଈଶ୍ୱରଙ୍କ ଗୌରବ ନିମନ୍ତେ ଓ ତାହାଙ୍କ ନିଜର ମଙ୍ଗଳ ନିମନ୍ତେ। ମାତ୍ର ଜଣେ ମନୁଷ୍ୟ ହିସାବରେ ସେହି ସମସ୍ତ ଦୁଃଖ କଷ୍ଟ ସହ୍ୟ କରିବା ଅତି କଷ୍ଟକର ଥିଲା। ଶୟତାନ ଆଇବଙ୍କୁ ଏହିପରି କଷ୍ଟ ଦେଇ ପତିତ କରାଇବାକୁ ଚାହିଁଥିଲା, ଆଉ ଏଥିନିମନ୍ତେ ସେ ଈଶ୍ୱରଙ୍କଠାରୁ ଅନୁମତି ମଧ୍ୟ ପାଇଥିଲା। ଶୟତାନ ଆଇବଙ୍କ ଜୀବନରେ କାର୍ଯ୍ୟ କରିବାକୁ ଆରମ୍ଭ କଲା। ଆମେ ଦେଖିସାରିଛୁ ଯେ ସେ କିପରି ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଆଇବଙ୍କର ଧନ ସମ୍ପଦ, ପାରିବାରିକ ଜୀବନ ଓ ତାହାଙ୍କର ଶାରୀରିକ ଜୀବନକୁ ଛାରଖାର କରିପକାଇଲା, ଯେପରି ସେ ତାହାଙ୍କର ଜୀବନକୁ ବିନଷ୍ଟ କରିପାରେ। ମାତ୍ର ଈଶ୍ୱର ଆଇବଙ୍କର ପ୍ରାଣ ଉପରେ ହସ୍ତକ୍ଷେପ କରିବା ନିମନ୍ତେ ଶୈତାନଙ୍କୁ ଅନୁମତି ଦେଇନଥିଲେ, କାରଣ ସେ ମନୁଷ୍ୟକୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦିଅନ୍ତି ନାହିଁ ଓ ସେ ପରୀକ୍ଷା ମଧ୍ୟ ଦେଇ ମନୁଷ୍ୟକୁ ଉଠାନ୍ତି ଓ ତାହାର ମଙ୍ଗଳ ସାଧନ କରିଥାନ୍ତି, ଯେପରି ତାହାଙ୍କର ମହିମା ପ୍ରକାଶିତ ହୁଏ। ତେଣୁକରି ପ୍ରଥମେ ଶୈତାନ ଆଇବଙ୍କର ସମସ୍ତ ଭୌତିକ ସମ୍ପଦ ଉପରେ ହସ୍ତକ୍ଷେପ କରି ସେସବୁ ଆଇବଙ୍କଠାରୁ ଛଡ଼ାଇ ନେଲା। ଦ୍ୱିତୀୟରେ ଆଇବଙ୍କର ସମସ୍ତ ପ୍ରିୟଜନମାନଙ୍କୁ ନେଇଯିବା ପାଇଁ ସେ ଶୈତାନଙ୍କୁ ଅନୁମତି ଦେଲେ, ତେଣୁକରି ସେମାନେ ସମସ୍ତେ ମୃତ୍ୟୁବରଣ କଲେ। ତୃତୀୟରେ ଆଇବଙ୍କର ମାଂସ ଓ ଅସ୍ଥି ଉପରେ ହସ୍ତକ୍ଷେପ କରିବା ପାଇଁ ସେ ଶୈତାନଙ୍କୁ ଅନୁମତି ଦେଲେ, କାରଣ ଶୈତାନ ଯେତେବେଳେ ପ୍ରଥମ ଓ ଦ୍ୱିତୀୟ ପରୀକ୍ଷାରେ ଆଇବଙ୍କୁ ପତିତ କରାଇପାରିଲା ନାହିଁ, ସେତେବେଳେ ସେ ଆଇବଙ୍କର ଶରୀର ଉପରେ ହସ୍ତକ୍ଷେପ କରିବା ପାଇଁ ଚାହିଁଲା, ଯେପରି ଶାରୀରିକ ରୋଗବ୍ୟାଧି ତଥା କଷ୍ଟ ଯନ୍ତ୍ରଣା ମଧ୍ୟ ଦେଇ ଆଇବ ସଦାପ୍ରଭୁଙ୍କୁ ଅସ୍ୱୀକାର କରିବେ। ମାତ୍ର ତାହା ମଧ୍ୟ ସମ୍ଭବ ହେଲା ନାହିଁ। ଏହାପରେ ଆଇବ ତାହାଙ୍କର ସ୍ତ୍ରୀଙ୍କର ପ୍ରେମ ଓ ସାହାଯ୍ୟ ତଥା ସହାନୁଭୂତିରୁ ବଞ୍ଚିତ ହେଲେ। ଏହା ମଧ୍ୟ ଅତି କଷ୍ଟକର ତଥା ଦୁଃଖର ବିଷୟ ଥିଲା। ସାଧାରଣତଃ ମନୁଷ୍ୟ ଶାରୀରିକ ରୋଗବ୍ୟାଧି ସମୟରେ ନିଜର ସାହାଯ୍ୟ ତଥା ସହାୟତା ଆବଶ୍ୟକ କରେ, ମାତ୍ର ତାହା ଯଦି ସେ ନ ପାଏ ତାହେଲେ ତାହାଠାରୁ ଭଳି ଦୁଃଖର ବିଷୟ ଆଉ କ'ଣ ଥାଇପାରେ। ପଞ୍ଚମରେ ଆଇବଙ୍କର ବନ୍ଧୁମାନେ ଆସିଥିଲେ ଆଇବଙ୍କୁ ସାନ୍ତ୍ୱନା ଦେବା ନିମନ୍ତେ, ମାତ୍ର ଆଇବ ସେମାନଙ୍କଠାରୁ ସାନ୍ତ୍ୱନା ପାଇବା ପରିବର୍ତ୍ତେ ଲାଞ୍ଛନା ପାଇଲେ। ସେମାନେ ଆଇବଙ୍କ ଜୀବନରେ ଈଶ୍ୱରଙ୍କ ଅଭିମତକୁ ବୁଝି ନ ପାରି ତାହାଙ୍କୁ ଦୋଷାରୋପ କରିବାକୁ ଲାଗିଲେ। ଆଉ ବର୍ତ୍ତମାନ ଶୈତାନ ଆଇବଙ୍କ ପ୍ରତି ଆଉ କ'ଣ କରିବା ପାଇଁ ଯାଉଅଛି ତାହା ଆମେ ଲକ୍ଷ୍ୟ କରିବା ପାଇଁ ଯିବା। ସେ ସବୁକିଛି ଆଇବଙ୍କଠାରୁ ନେଇଗଲା। ବର୍ତ୍ତମାନ ସେ ଆଇବଙ୍କର ଜୀବନର ବହୁମୂଲ୍ୟତାକୁ କ୍ଷୁର୍ଣ୍ଣ କରିବା ନିମନ୍ତେ ଚେଷ୍ଟା କରିବାକୁ ଯାଉଅଛି, ଯେପରି ଆଇବ ନିଜକୁ ଧିକ୍କାର କରି ଈଶ୍ୱରଙ୍କର ଅଗୌରବ କରିବ। ଏହି ବିଷୟ ଆମେ ଏହି ତିନି ପର୍ବଟିକୁ ଅଧ୍ୟୟନ କରିବା ସମୟରେ ବିବେଚନା କରିବାକୁ ପାରିବା। ତେଣୁ ଷଷ୍ଠରେ ଆମେ ଦେଖିବାକୁ ପାରିବା ଯେ ଆଇବ ନିଜର ଜୀବନକୁ ଓ ନିଜର ବ୍ୟକ୍ତିତ୍ୱକୁ ମୂଲ୍ୟହୀନ ବୋଲି ଚିନ୍ତା କରି ନିଜକୁ ଧିକ୍କାର କରନ୍ତି, ମାତ୍ର ଈଶ୍ୱର ତାହାଙ୍କର ଜୀବନକୁ ମୂଲ୍ୟବାନରେ ପରିଣତ କରାନ୍ତି। କାରଣ ଈଶ୍ୱର ଯିଏକି ମନୁଷ୍ୟକୁ ମୂଲ୍ୟବାନ ବୋଲି ଗଣନା କରନ୍ତି, ଯେହେତୁ ସେ ଆପଣ ସାଦୃଶ୍ୟ ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି ଓ ସେ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ଆମମାନଙ୍କୁ କିଣିଅଛନ୍ତି। ସପ୍ତମରେ ଆମେ ଦେଖିବାକୁ ପାରିବା ଯେ ଆଇବ ଈଶ୍ୱରଙ୍କ ନ୍ୟାୟ ବିଚାରର ଚିନ୍ତାଧାରାକୁ ମଧ୍ୟ ହରେଇ ବସନ୍ତି। ଅଷ୍ଟମରେ ଆମେ ଦେଖିବାକୁ ପାରିବା ଯେ ଆଇବ ଈଶ୍ୱରଙ୍କ ପ୍ରେମର ଚିନ୍ତାଧାରାକୁ ମଧ୍ୟ ହରେଇ ବସୁଛନ୍ତି। ଯେଉଁ ଆଇବ କହିଥିଲେ ସଦାପ୍ରଭୁ ଦେଇଥିଲେ ସଦାପ୍ରଭୁ ନେଲେ, ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ, ସେହି ଆଇବ ସଦାପ୍ରଭୁଙ୍କର ସେହି ପ୍ରେମକୁ ପାଶୁରୀ ଯାଇ କହୁଛନ୍ତି, ଯାହାକି ଆଇବ ଛଅ ପର୍ବର ଚାରିପଦରେ ଲେଖା ଅଛି, କାରଣ ସର୍ବଶକ୍ତିମାନଙ୍କ ବାଣ ସବୁ ମୋର ଅନ୍ତରରେ ଅଛି, ମୋହର ପ୍ରାଣ ତହିଁର ବିଷପାନ କରୁଅଛି, ପରମେଶ୍ୱରଙ୍କ ଭୟରୂପ ସୈନ୍ୟ ମୋ ପ୍ରତିକୂଳରେ ଶ୍ରେଣୀବଦ୍ଧ ହୁଅନ୍ତି। ଏହାପରେ ଆଇବ ନଅ ପର୍ବରେ ସେ କ୍ରନ୍ଦନ କରି କହନ୍ତି, ଆମ୍ଭ ଦୁହିଁଙ୍କ ଉପରେ ହସ୍ତାର୍ପଣ କରିବାକୁ ସମର୍ଥ କୌଣସି ମଧ୍ୟସ୍ଥି ଆମମାନଙ୍କ ମଧ୍ୟରେ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହାର ଅର୍ଥ ଏହିପରି ବୁଝାଏ, କେହି ଜଣେ ଅଛନ୍ତି ଯିଏକି ଈଶ୍ୱରଙ୍କ ହସ୍ତ ଧରନ୍ତି ଓ ମୋହର ହସ୍ତ ଧରନ୍ତି ଓ ଆମ୍ଭ ଉଭୟଙ୍କୁ ମିଳିତ କରାନ୍ତି। ଆଇବଙ୍କର ସେହି ପ୍ରାର୍ଥନାର ଉତ୍ତର ପାଇବାକୁ ହେଲେ ଆମକୁ ନୂତନ ମଧ୍ୟକୁ ଫେରିଯିବାକୁ ହେବ। ପ୍ରଥମ ତିମଥି ଦୁଇ ପର୍ବର ପାଞ୍ଚ ପଦରେ ଲେଖା ଅଛି, କାରଣ ଏକମାତ୍ର ଈଶ୍ୱର ଅଛନ୍ତି ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି ସେ ଖ୍ରୀଷ୍ଟ ଯୀଶୁ ଜଣେ ମନୁଷ୍ୟ ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ ଆପଣଙ୍କର ମୋର ଜଣେ ମଧ୍ୟସ୍ଥି ଅଛନ୍ତି ଆଉ ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ ଯିଏକି ଆମମାନଙ୍କୁ ଈଶ୍ୱରଙ୍କ ସହିତ ମିଳିତ କରାନ୍ତି ତେବେ ମୁଁ ଏଠାରେ ଏହି ସମସ୍ତ ବିଷୟକୁ ସ୍ମରଣ କରାଇଦେବାର କାରଣ ହେଉଛି ଯେ ଏହି ତିନି ପର୍ବଠାରୁ 37 ପର୍ବ ମଧ୍ୟରେ ଆୟୁବଙ୍କର ତାହାଙ୍କର ବନ୍ଧୁମାନଙ୍କ ସହିତ ଯେଉଁ କଥୋପକଥନ ତାହା ବୁଝିବା ନିମନ୍ତେ ବିଶେଷ ସହାୟକ ହେବ ଯେହେତୁ ସେହି ସମସ୍ତ କଥୋପକଥନର ମୂଳ କାରଣ ଏହି ସମସ୍ତ ପୃଷ୍ଠଭୂମି ମଧ୍ୟରେ ପର୍ଯ୍ୟବେସିତ ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି ଆୟୁବଙ୍କର ମିତ୍ରମାନେ 7 ଦିନ ଧରି ତାହାଙ୍କ ପାଖରେ ବସିଅଛନ୍ତି ଓ ଶେଷରେ ତାହାଙ୍କ ମିତ୍ରମାନଙ୍କର ସେହି କୁଟିଳ ଓ ଦୋଷାରୋପ କରିବାର ଚକ୍ଷୁ ସମ୍ମୁଖରେ ସେ ନିଜର ଜନ୍ମଦିନକୁ ଶାପ ଦେଇ ନିଜକୁ ଧିକ୍କାର କରୁଅଛନ୍ତି ଦେଖନ୍ତୁ ତିନି ପର୍ବର ପ୍ରଥମ ପଦରୁ 5 ପଦ ମଧ୍ୟରେ ଏହିପରି ଲେଖା ଅଛି ଏଥିଉତ୍ତାରେ ଆୟୁବ ମୁଖ ଫିଟାଇ ଆପଣା ଜନ୍ମଦିନକୁ ଶାପ ଦେଲା ପୁଣି ଆୟୁବ ଉତ୍ତର କରି କହିଲା ଯେଉଁଦିନ ମୁଁ ଜାତ ହେଲି ଓ ପୁତ୍ର ସନ୍ତାନ ଗର୍ଭସ୍ଥ ହେଲା ବୋଲି ଯେଉଁ ରାତ୍ରି କହିଲା ତାହା ଲୁପ୍ତ ହେଉ ସେଦିନ ଅନ୍ଧକାରମୟ ହେଉ ପରମେଶ୍ୱର ଉର୍ଦ୍ଧ୍ୱରୁ ତହିଁର ତତ୍ତ୍ୱ ନ କରନ୍ତୁ କିମ୍ବା ତହିଁ ଉପରେ ଦୀପ୍ତି ପ୍ରକାଶ ନ ପାଉ ଅନ୍ଧକାର ମୃତ୍ୟୁଛାୟା ତାହାକୁ ଆପଣାର ବୋଲି ଦାବି କରନ୍ତୁ ମେଘ ତହିଁ ଉପରେ ଅବସ୍ଥାନ କରୁ ଦିବସ ଅନ୍ଧକାରକାରୀ ସମସ୍ତେ ତାହାର ତ୍ରାସ ଜନ୍ମାଉନ୍ତୁ ଆୟୁବ ଏଠାରେ ବାସ୍ତବରେ କହିବାକୁ ଚାହାନ୍ତି ଯେ ତାହାଙ୍କର ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥାନ୍ତା ସେ ନିଜର ଜନ୍ମଦିନକୁ ଧିକ୍କାର କରୁଛନ୍ତି ତେବେ ଆଜି କ'ଣ ଆମେ ସେପରି କରୁନା କି ଯେତେବେଳେ ଆମେ କୌଣସି ପ୍ରକାର ଜଟିଳ ପରିସ୍ଥିତି ବା ବିଫଳତାର ସମ୍ମୁଖୀନ ହେଉ ବା ନୈରାଶ୍ୟତାରେ ଭାଙ୍ଗିପଡ଼ୁ ସେତେବେଳେ ଆମେ ନିଜର ଜନ୍ମଦିନକୁ ଧିକ୍କାର କରି କହୁ ମୋର ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥାନ୍ତା ଏହା ହିଁ ଆୟୁବ ଏଠାରେ କହନ୍ତି ଏହାପରେ 3 ପର୍ବର 6 ପଦରୁ 12 ପଦ ମଧ୍ୟରେ ଲେଖା ଅଛି ନିବିଡ଼ ଅନ୍ଧକାର ସେହି ରାତ୍ରିକି ଆକ୍ରମଣ କରୁ ତାହା ବର୍ଷର ଦିବସ ଶ୍ରେଣୀ ମଧ୍ୟରେ ଆନନ୍ଦ ନ କରୁ ତାହା ମାସ ସଂଖ୍ୟା ମଧ୍ୟରେ ନ ଆସୁ ଦେଖ ସେହି ରାତ୍ରି ବନ୍ଧ୍ୟା ହେଉ ତହିଁ ମଧ୍ୟରେ କୌଣସି ଆନନ୍ଦର ସ୍ୱର ପ୍ରବେଶ ନ କରୁ ଯେଉଁମାନେ ଦିବସକୁ ଶାପ ଦିଅନ୍ତି ଯେଉଁମାନେ ଲିବିଆଥନ୍କୁ ଜଗାଇବାକୁ ନିପୁଣ ସେମାନେ ତାହାକୁ ଶାପ ଦେଉନ୍ତୁ ତହିଁର ସନ୍ଧ୍ୟାକାଳୀନ ନକ୍ଷତ୍ରଗଣ ଅନ୍ଧକାରମୟ ହେଉ ସେ ଦୀପ୍ତିର ଅପେକ୍ଷା କରୁ ମାତ୍ର କିଛି ନ ପାଉ କିମ୍ବା ସେ ଅରୁଣର ନେତ୍ରପଲକ ଦର୍ଶନ ନ କରୁ କାରଣ ସେ ମୋ ମାତୃଗର୍ଭର କବାଟ ରୁଦ୍ଧ କଲା ନାହିଁ କିମ୍ବା ଦୁଃଖକୁ ମୋର ଦୃଷ୍ଟିରୁ ଗୁପ୍ତ କଲା ନାହିଁ ମୁଁ କାହିଁକି ଗର୍ଭରୁ ମଲି ନାହିଁ ଉଦରରୁ ପଡ଼ିବା ମାତ୍ର କାହିଁକି ମୁଁ ପ୍ରାଣତ୍ୟାଗ କଲି ନାହିଁ ଜାନୁଯୁଗଳ କାହିଁକି ମୋତେ ଗ୍ରହଣ କଲା ଅବା ମୋହର ପାନ ନିମନ୍ତେ ସ୍ତନ୍ୟ କାହିଁକି ପ୍ରସ୍ତୁତ ଥିଲା ଆୟୁବ ଏଠାରେ ଅତି ସ୍ପଷ୍ଟ ଭାବେ ତାହାଙ୍କର ଜନ୍ମଦିନକୁ ଶାପ ଦେଇ କହନ୍ତି ଯେ ମୋର ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥାନ୍ତା କିନ୍ତୁ ପ୍ରିୟ ବନ୍ଧୁ ଏପରି ମନୋଭାବ ବା ଚିନ୍ତାଧାରା ଆମମାନଙ୍କର ସମସ୍ୟାକୁ ସମାଧାନ କରିପାରେ ନା ଆପଣ ବି ତ କହିପାରନ୍ତି ଯେ ଆପଣ ଜନ୍ମ ନ ହୋଇଥିଲେ ଆପଣଙ୍କ ପକ୍ଷେ ତାହା ଭଲ ହୋଇଥାନ୍ତା ମାତ୍ର ଆପଣ ଯେତେବେଳେ ଜନ୍ମଗ୍ରହଣ କରିସାରିଛନ୍ତି ଆପଣ ତହିଁରେ କିଛି ପରିବର୍ତ୍ତନ ଘଟାଇ ପାରିବେ ନାହିଁ ଆପଣ ହୁଏତ କହିପାରନ୍ତି ଯେ ଆପଣ ମରିଯାଇଥିଲେ ଭଲ ହୋଇଥାନ୍ତା ମାତ୍ର ଆପଣ ସେପରି କହିବା ଦ୍ୱାରା ମୃତ୍ୟୁବରଣ କରିପାରିବେ ନାହିଁ ଆପଣ ଆପଣଙ୍କ ଜୀବନକୁ ରକ୍ଷା କରିପାରିବେ ନାହିଁ ଏହା କେବଳ ସମୟ ସାପେକ୍ଷ ଏଥିରେ କୌଣସି ଲାଭ ନାହିଁ ଏହା କେବଳ ମନୁଷ୍ୟ ମନରେ ନୈରାଶ୍ୟତା ଭରିଦେବ 13-14 ପଦରେ ଲେଖା ଅଛି ତାହା ହୋଇନଥିଲେ ମୁଁ ଏବେ ଶୟନ କରି ଶାନ୍ତିରେ ଥାନ୍ତି ମୁଁ ନିଦ୍ରିତ ହୋଇ ବିଶ୍ରାମରେ ଥାନ୍ତି ଯେଉଁମାନେ ଆପଣମାନଙ୍କ ନିମନ୍ତେ ଉଜ୍ଜାଡ଼ ସ୍ଥାନ ନିର୍ମାଣ କରିଥିଲେ ଏପରି ରାଜା ଓ ପୃଥିବୀର ମନ୍ତ୍ରୀଗଣ ସହିତ ଥାନ୍ତି ସେମାନେ ସେମାନଙ୍କ ନିମନ୍ତେ ବୃହତ୍ ପିରାମିଡ୍ ବା ବୃହତ୍ ସମାଧି ସ୍ତୂପମାନ ନିର୍ମାଣ କରିଥିଲେ 15-16 ପଦରେ ଲେଖା ଅଛି ଯେଉଁମାନେ ରୂପାରେ ଆପଣାମାନଙ୍କ ଗୃହ ପରିପୂର୍ଣ୍ଣ କରିଥିଲେ ଏପରି ସ୍ୱର୍ଣ୍ଣାଧିକାରୀ ଅଧିପତିମାନଙ୍କ ସଙ୍ଗେ ଥାନ୍ତି, ଅବା ମୁଁ ଗୁପ୍ତ ଗର୍ଭସ୍ରାବ ତୁଲ୍ୟ ପ୍ରାଣହୀନ ହୋଇଥାନ୍ତି, ଯେଉଁମାନେ କେବେ ଆଲୁଅ ଦର୍ଶନ କଲେ ନାହିଁ ଏପରି ଶିଶୁତୁଲ୍ୟ ହୋଇଥାନ୍ତି। ଦେଖନ୍ତୁ, ଆଇବ ଏଠାରେ ଅଭିଯୋଗ କରି କହନ୍ତି ଯେ ଏହି ବିସ୍ମରଣ ତାହାଙ୍କୁ ଅସ୍ୱୀକାର କରିଅଛି। ସେ କହନ୍ତି ଯେ ମୃତ୍ୟୁ ସମସ୍ତଙ୍କ ନିମନ୍ତେ ଅନିବାର୍ଯ୍ୟ, ସମସ୍ତେ ମୃତ୍ୟୁର ଅଧୀନ। ଏଠାରେ ଏହି ପର୍ବରେ ଆଇବ ଦୁଇଟି ବିଷୟ ନେଇ ପ୍ରକାଶ କରନ୍ତି। ସେ କହନ୍ତି ଯେ ସେ ଜନ୍ମ ନ ହୋଇଥିଲେ ତାହାଙ୍କ ପକ୍ଷେ ଭଲ ହୋଇଥାନ୍ତା, କିନ୍ତୁ ସେ ଯାହା ନା କାହିଁକି ସେ ଜନ୍ମ ହୋଇଥିବାରୁ କହନ୍ତି ଯେ ସେ ସେହି ଜନ୍ମ ସମୟରେ ମୃତ୍ୟୁବରଣ କରିଥିଲେ ଭଲ ହୋଇଥାନ୍ତା। ମାତ୍ର ସେ ଏହିପରି କହିବା ଦ୍ୱାରା ତାହାଙ୍କ ଦୁଃଖରୁ ଉଦ୍ଧାର ପାଇପାରୁ ନାହାନ୍ତି, ତାଙ୍କ ଦୁଃଖ ଦୂର ହୋଇପାରୁନାହିଁ, ତାହା ତାହାଙ୍କର ଦୁଃଖକୁ ବା ସମସ୍ୟାକୁ ହରଣ କରିପାରୁନାହିଁ। 17-24 ପଦ ମଧ୍ୟରେ ଲେଖା ଅଛି, ସେ ସ୍ଥାନରେ ଦୁଷ୍ଟଗଣ କ୍ଲେଶ ଦେବାରୁ ନିବୃତ ଓ ସେ ସ୍ଥାନରେ ପରିଶ୍ରାନ୍ତ ବିଶ୍ରାମପ୍ରାପ୍ତ, ସେ ସ୍ଥାନରେ ବନ୍ଦୀଗଣ ଏକତ୍ର ଆରାମରେ ଅଛନ୍ତି, ସେମାନେ କାର୍ଯ୍ୟଶାସକର ରବ ଶୁଣନ୍ତି ନାହିଁ, ସେଠାରେ ସାନ ଓ ବଡ଼ ଅଛନ୍ତି, ପୁଣି ଦାସ ଆପଣା କର୍ତ୍ତାଠାରୁ ମୁକ୍ତ ଅଟେ। ଦୁଃଖଗ୍ରସ୍ତ ଲୋକକୁ କାହିଁକି ଦୀପ୍ତି ଦିଆଯାଏ ଓ ତିକ୍ତ ପ୍ରାଣକୁ କାହିଁକି ଜୀବନ ଦିଆଯାଏ? ସେମାନେ ମରଣ ଆକାଂକ୍ଷା କରନ୍ତି, ମାତ୍ର ତାହା ଆସେ ନାହିଁ, ସେମାନେ ପୋତାଧନ ଅପେକ୍ଷା ତହିଁ ପାଇଁ ଅଧିକ ଖୋଳନ୍ତି, ସେମାନେ କବର ପାଇପାରିଲେ ଆହ୍ଲାଦ କରନ୍ତି, ମହାନନ୍ଦରେ ଉଲ୍ଲସିତ ହୁଅନ୍ତି। ଯାହାର ପଥ ଗୁପ୍ତ ଓ ଯାହାର ଚତୁର୍ଦ୍ଦିଗରେ ପରମେଶ୍ୱର ବାଡ଼ ଦେଇଅଛନ୍ତି, ଏପରି ଲୋକକୁ କିହେତୁ ଦୀପ୍ତି ଦିଆଯାଏ? କାରଣ ମୁଁ ଭୋଜନ କରିବା ପୂର୍ବେ ମୋହର ହାହାକାର ଆସେ, ମୋର ଗର୍ଜନ ଜଳତୁଲ୍ୟ ଢଳାଯାଏ। ସେ ବଞ୍ଚିବା ଅପେକ୍ଷା ମରିବାକୁ ଭଲ ପାଆନ୍ତି, ଜୀବନ ଅପେକ୍ଷା ମରଣକୁ ଭଲ ପାଆନ୍ତି। ତାଙ୍କର କଷ୍ଟ ଆଉ ଦୁଃଖ ଏତେଦୂର ଅସହ୍ୟ ହୋଇପଡ଼ିଛି ଯେ ସେ ଏହି ଜଗତରେ ବଞ୍ଚିବା ପାଇଁ ମୋତେ ଚାହାନ୍ତି ନାହିଁ, ଜୀବନଠାରୁ ମରଣକୁ ଶ୍ରେୟସ୍କର ବୋଲି ମନେ କରନ୍ତି। ସେ କହନ୍ତି ଜୀବନ ଅତି ଭାରସ୍ୱରୂପ ବା ବୋଝସ୍ୱରୂପ, ସେ ଆଉ ବଞ୍ଚି ରହିବା ପାଇଁ ଚାହାନ୍ତି ନାହିଁ, ସେ ମରିବାକୁ ଚାହାନ୍ତି। ଆଇବ କହନ୍ତି ଯେ ସେ ସେହି ମୃତ୍ୟୁକୁ ଅତି ଆନନ୍ଦ ଓ ଉଲ୍ଲାସର ସହିତ ଆହ୍ୱାନ କରନ୍ତି, ଯେପରିକି ଜଣେ ସେହି ସୁବର୍ଣ୍ଣକୁ ଖୋଳି ବାହାର କରି ତାହା ପାଇବା ପରେ ମହାନନ୍ଦ କରେ। କାରଣ ଆଇବ ଏତେଦୂର ହତାଶ ଓ ନିଃସହାୟ ହୋଇପଡ଼ିଛନ୍ତି ଯେ ସେ ଆଉ ମୁହୂର୍ତ୍ତେ ମାତ୍ର ବଞ୍ଚି ରହିବା ପାଇଁ ଚାହାନ୍ତି ନାହିଁ। 25-26 ପଦରେ ଲେଖା ଅଛି, ଯେଣୁ ମୁଁ ଯାହା ଭୟ କରେ ତାହା ମୋ ପ୍ରତି ଘଟେ, ଆଉ ମୁଁ ଯହିଁ ବିଷୟରେ ଭୀତ ତାହା ହିଁ ମୋ ନିକଟରେ ଉପସ୍ଥିତ ହୁଏ। ମୁଁ ଆରାମରେ କି ଶାନ୍ତିରେ ନାହିଁ, କେବଳ ମୋହର ବିଶ୍ରାମ ନାହିଁ, କେବଳ କ୍ଲେଶ ଘଟୁଅଛି। ଆଇବ ଏକ ଶାନ୍ତିକର ଓ ସମୃଦ୍ଧିକର ଜୀବନ ସେହି ଉଷ ଦେଶରେ ଯାପନ କରି ଆସୁଥିଲେ ଓ ସବୁକିଛି ଉତ୍ତମ ଥିଲା। ଦୁଃଖ କ'ଣ ସେ ଜାଣିନଥିଲେ, ସେ ଅତି ବିଳାସ ବ୍ୟସନ ଓ ଆଡ଼ମ୍ବରରେ କାଳାତିପାତ କରୁଥିଲେ, ତାଙ୍କର ସବୁକିଛି ରହିଥିଲା, ସବୁକିଛିର ପ୍ରାଚୁର୍ଯ୍ୟତା ମଧ୍ୟରେ ସେ କାଳାତିପାତ କରୁଥିଲେ। ପ୍ରତ୍ୟେକ ତାଙ୍କୁ ଦେଖି କହୁଥିଲେ, ଆଇବଙ୍କୁ ଦେଖ, ସେ କିପରି ଅତି ଚମତ୍କାର ଜୀବନଯାପନ କରୁଅଛନ୍ତି, ତାଙ୍କର କୌଣସି ଅଭାବ ନାହିଁ କି ସମସ୍ୟା ନାହିଁ। କିନ୍ତୁ ଆଇବ କହନ୍ତି, ସେହି ସମୟରେ ମୁଁ ଅତି ଭୟରେ ଜୀବନଯାପନ କରୁଥିଲି ଓ ମୁଁ ଯେଉଁ ବିଷୟକୁ ଭୟ କରୁଥିଲି ତାହା ମୋ ପ୍ରତି ଘଟିଅଛି। ତାହାଙ୍କର ସେହି ସମୃଦ୍ଧି ସମୟରେ ତାଙ୍କର ଶାନ୍ତିପୂର୍ଣ୍ଣ ଜୀବନ ଜୀବନର ଅନିଶ୍ଚିତତା ଦ୍ୱାରା ବାଧାପ୍ରାପ୍ତ ହୋଇଅଛି। ମୁଁ ଭାବେ ଯେ ତାହା ହିଁ ଆଜି ଅନେକଙ୍କ ଜୀବନରେ ପରିଲକ୍ଷିତ ହୁଏ। ସେମାନେ ଭୟ କରନ୍ତି ଯେ ସେମାନଙ୍କ ପ୍ରତି କିଛି ବିପଦ ଘଟିବା ପାଇଁ ଯାଉଅଛି, କାରଣ ଅନେକ ସମୟରେ ଆମମାନେ କହୁ ଯଦି ଆମମାନଙ୍କର ଜୀବନ ପାଇଁ କିଛି ସୁଖକର ବିଷୟ ରହିଛି, ଆମମାନେ ଅତି ଆନନ୍ଦ କରୁଅଛୁ, ଆମମାନେ ଅତି ଉଲ୍ଲାସ କରୁଅଛୁ, ଆମେ ହସ ଆନନ୍ଦରେ ମାତି ରହିଅଛୁ, ସାଙ୍ଗେ ସାଙ୍ଗେ ଆମମାନଙ୍କ ମନ ମଧ୍ୟରେ ଆସେ ଯେ ଆଗକୁ କିଛି ବିପଦ ଅଛି ପରା। ଆଉ ଠିକ୍ ସେହି ପ୍ରକାର ଅନୁଭୂତି ଆଇବୁ ମଧ୍ୟ ଅନୁଭବ କରିଅଛନ୍ତି, କିନ୍ତୁ ଆମର ସମସ୍ୟା ହେଉଛି ଆମେ ସେହି ଉଦ୍ଧାରକର୍ତ୍ତାଙ୍କୁ ଛାଡ଼ି ଆମମାନଙ୍କର ନିରାପଦର କମ୍ବଳକୁ ଆଶ୍ରୟ କରିନେଇଥାଉ। ଆମମାନଙ୍କର ଚେଷ୍ଟାରେ ଆମେ ନିଜକୁ ରକ୍ଷା କରିବା ନିମନ୍ତେ ଉପାୟ ଅବଲମ୍ବନ କରୁ, ଆମେ କିନ୍ତୁ ଈଶ୍ୱରଙ୍କ ବାକ୍ୟକୁ ଆମ୍ଭମାନଙ୍କର ସୁରକ୍ଷାର କମ୍ବଳ ରୂପେ ଗ୍ରହଣ କରିନେବା ଉଚିତ। ଆମେ ଈଶ୍ୱରଙ୍କ ବାକ୍ୟରେ ଭରସା କରି ସେହି ବାକ୍ୟର ଆଶ୍ରୟ ନେବା ଉଚିତ, ଅର୍ଥାତ୍ ଖ୍ରୀଷ୍ଟଙ୍କର ଆଶ୍ରୟ ନେବା ଉଚିତ। ତେବେ ଆପଣ ବୋଧହୁଏ ଏହି ଧାରଣା କରିପାରନ୍ତି ଯେ ଆୟୁବ ତାହାଙ୍କର ବିଶ୍ୱାସକୁ ହରାଇ ବସିଛନ୍ତି, ମାତ୍ର ପ୍ରକୃତରେ ସେ ବିଶ୍ୱାସରେ ଦୁର୍ବଳ ହୋଇଯାଇନଥିଲେ। ମାତ୍ର ଜଣେ ମନୁଷ୍ୟ ହିସାବରେ ସେହି ସମସ୍ତ ଅସହ୍ୟ ପରୀକ୍ଷା ମଧ୍ୟ ଦେଇ ଗତି କରିବା ଦ୍ୱାରା ତାହାଙ୍କ ମନରେ ଏକ ତିକ୍ତତାର ଅଭିଯୋଗ ପ୍ରକାଶ ପାଇଥିଲା। ସମସ୍ୟା ତାହାଙ୍କ ଉପରେ ମାଡ଼ି ପଡ଼ିଅଛି ଓ ସେ ଆଦୌ ବୁଝିପାରୁନାହାନ୍ତି ଯେ କାହିଁକି ତାହାଙ୍କ ପ୍ରତି ଏହି ସମସ୍ତ ଘଟୁଅଛି। ତେବେ ଯେତେବେଳେ ତାଙ୍କର ମିତ୍ରମାନେ ତାହାଙ୍କ ଚତୁଃପାର୍ଶ୍ୱରେ ବସିଅଛନ୍ତି, ଏହି ସମସ୍ତ ତାହାଙ୍କର ଅଭିଯୋଗର ନାଟକୀୟ ଆତ୍ମଭାଷଣ ଥିଲା। ଭାଷା ଅତି ଚମତ୍କାର, ମାତ୍ର ଆଇବଙ୍କ ନିକଟରେ ତହିଁର କୌଣସି ଉତ୍ତର ନାହିଁ। ଏହା କେବଳ ଏକ ମୂଲ୍ୟହୀନ ନୈରାଶ୍ୟବାଦ ଥିଲା, କିନ୍ତୁ ପ୍ରିୟ ବନ୍ଧୁ, ଆଇବଙ୍କ ନିମନ୍ତେ ଯେଉଁସବୁ ପରୀକ୍ଷା ଘଟିଥିଲା ତାହା ସହ୍ୟ କରିବା ଜଣେ ମନୁଷ୍ୟ ପକ୍ଷେ ଅତି କଷ୍ଟକର, ମାତ୍ର ପ୍ରଭୁ ଆଇବଙ୍କୁ ତାହା ସହ୍ୟ କରିବା ନିମନ୍ତେ ଶକ୍ତି ଦେଇଥିଲେ। ସେ ଯଦିଓ ନୈରାଶ୍ୟରେ ଭାଙ୍ଗି ପଡ଼ିଥିଲେ, ମାତ୍ର ସେ ନିଜର ବିଶ୍ୱାସ ହରାଇ ନଥିଲେ। ତେଣୁକରି ଆମେ ପରେ ଦେଖିବାକୁ ପାରିବା ଯେ ସେ ସେହି ସମସ୍ତ ପରୀକ୍ଷାରେ ବିଜୟୀ ହେଲେ। ଈଶ୍ୱର ତାହାଙ୍କର ଶୋକକୁ ଆନନ୍ଦରେ ପରିଣତ କଲେ, ସେ ତାହାଙ୍କର ସମସ୍ତ କିଛି ଫେରିପାଇଲେ। ତାହାଙ୍କର ଏହି ପରୀକ୍ଷା ତାହାଙ୍କ ନିମନ୍ତେ ମଙ୍ଗଳ ସାଧନ କଲା ଓ ଈଶ୍ୱରଙ୍କ ଗୌରବ ତଥା ମହିମା ପ୍ରକାଶିତ ହେଲା। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନ ଏକ ପରୀକ୍ଷାମୟ ଜୀବନ, କାରଣ ଖ୍ରୀଷ୍ଟଙ୍କ ନିମନ୍ତେ ଛିଡ଼ା ହେବାକୁ ହେଲେ ଆମମାନଙ୍କୁ ଅନେକ ଦୁଃଖ କ୍ଲେଶ ମଧ୍ୟ ଦେଇ ଗତି କରିବାକୁ ହେବ, ଯେହେତୁ ଶୟତାନ ତହିଁର ପ୍ରଧାନ ପ୍ରତିବନ୍ଧକ ସ୍ୱରୂପ। ସେ ଚାହେଁ ନାହିଁ ମନୁଷ୍ୟ ଈଶ୍ୱରଙ୍କର ହେଉ ବା ଈଶ୍ୱରଙ୍କର ପ୍ରଶଂସା ଗୌରବ କରୁ, ମାତ୍ର ତାହାର ପ୍ରଶଂସା କରୁ ଓ ତାହାକୁ ଗୌରବ ଦେଉ। କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଶେଷରେ ଆମ୍ଭମାନଙ୍କର ହିଁ ବିଜୟ ରହିଅଛି ଓ ଆମମାନଙ୍କ ନିମନ୍ତେ ସେହି ସ୍ୱର୍ଗୀୟ ପୁରସ୍କାର ରହିଅଛି। ତେଣୁ ସେହି ଅକ୍ଷୟ ଅମର ପୁରସ୍କାର ପ୍ରତି ଦୃଷ୍ଟି ରଖି ଆମକୁ ସମସ୍ତ କିଛି କ୍ଲେଶ ଓ ପରୀକ୍ଷାକୁ ଅତିକ୍ରମ କରି ଆଗଭଳି ଯିବାକୁ ହେବ ଓ ଖ୍ରୀଷ୍ଟଙ୍କୁ ଆମ ଜୀବନର ସାଥୀ କରି ତାହାଙ୍କର ଅନୁଗାମୀ ହେବାକୁ ହେବ। ତାହେଲେ ଆମେ ପ୍ରଭୁଙ୍କର ମହତ୍ ଅଭିମତକୁ ସଫଳ କରିପାରିବା ଓ ଆମେ ଏହି ଜଗତକୁ ଜୟ କରି ସେହି ମହା ପୁରସ୍କାରର ଅଧିକାରୀ ହୋଇପାରିବା। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, ମାତ୍ର ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ପ୍ରିୟ ବନ୍ଧୁ, ଯଦି ଆମେ ଖ୍ରୀଷ୍ଟଙ୍କ ସହିତ ରହିବା ଓ ତାହାଙ୍କ ବାକ୍ୟକୁ ଆମ ଜୀବନରେ ପ୍ରଥମ ସ୍ଥାନ ଦେବା, ତାହେଲେ ଆମେ ଏହି ଜଗତରେ ସମସ୍ତ କ୍ଲେଶ ଓ ପରୀକ୍ଷାକୁ ଅତିକ୍ରମ କରି ଆଗବଢ଼ି ଯାଇପାରିବା ଓ ଈଶ୍ୱରଙ୍କ ଅଭିମତକୁ ସଫଳ କରି ସେହି ଅକ୍ଷୟ ତଥା ସ୍ୱର୍ଗୀୟ ବିଭବର ଭାଗ୍ୟ ହୋଇପାରିବା। ଆପଣଙ୍କର ମନେଥିବ ଯେତେବେଳେ ଶିଷ୍ୟମାନେ ସମୁଦ୍ର ମଧ୍ୟରେ ଝଡ଼ର ସମ୍ମୁଖୀନ ହେଲେ, ସେତେବେଳେ ପ୍ରଭୁ ଯୀଶୁ ସେମାନଙ୍କର ନିକଟରେ ଥାଇ ସେମାନଙ୍କୁ ସୁରକ୍ଷା ପ୍ରଦାନ କଲେ, କିନ୍ତୁ ଶିଷ୍ୟମାନେ ସେହି ସମସ୍ତ ଭୟଙ୍କର ଝଡ଼କୁ ଦେଖି ସେମାନେ ବିପଦର ସମ୍ମୁଖୀନ ହେଉଛନ୍ତି ବୋଲି ଜାଣି ସେମାନେ ଭୟଭୀତ ହୋଇଗଲେ। ଆଉ ସେମାନେ ଭାବିଲେ ଯେ ସେମାନେ ମରିବା ପାଇଁ ଯାଉଅଛନ୍ତି, ମାତ୍ର ପ୍ରଭୁ ସେମାନଙ୍କୁ ରକ୍ଷା କଲେ। ପ୍ରଭୁ ସେ ନାହାର ନାବିକ ହୋଇ ସେମାନଙ୍କୁ କଢ଼ାଇ ନେଲେ। ଆଉ ଠିକ୍ ସେହିପରି ଏହି ଜଗତ ରୂପକ ସାଗରରେ ଯେତେବେଳେ ଆମମାନେ ଆମମାନଙ୍କର ଏହି ଜୀବନ ରୂପକ ନୌକାଟିକୁ ଅତିବାହିତ କରୁଅଛୁ, ଯଦି ଆମମାନଙ୍କର ଏହି ଜୀବନ ରୂପକ ନୌକାଟିରେ ପ୍ରଭୁ ଯୀଶୁ ଅଛନ୍ତି, ତାହେଲେ ସେ ଆମମାନଙ୍କୁ ଆମମାନଙ୍କ ଜୀବନର ସମସ୍ତ ଅବସ୍ଥାରେ, ଦୁଃଖରେ ହେଉ ବା ସୁଖରେ ହେଉ, ସମ୍ପଦରେ ହେଉ ବା ବିପଦରେ ହେଉ, ସୁସ୍ଥତାରେ ହେଉ ବା ଅସୁସ୍ଥତାରେ ହେଉ, ସବୁ ଅବସ୍ଥାରେ ସେ ଆମମାନଙ୍କୁ କଢ଼େଇ ନେବେ। ଆଉ ଆମମାନଙ୍କୁ ଆମମାନଙ୍କର ଜୀବନର ଲକ୍ଷ୍ୟସ୍ଥଳରେ ନେଇ ପହଞ୍ଚାଇ ଦେବେ, କାରଣ ସେ ଏହି ଜଗତକୁ ଜୟ କରିଅଛନ୍ତି। ତେଣୁକରି ପ୍ରିୟ ବନ୍ଧୁ, ସେଦିନ ଆଇବଙ୍କ ଜୀବନରେ ପ୍ରଭୁ ସହବର୍ତ୍ତୀ ଥାଏ। ତାଙ୍କ ଜୀବନରେ ସମସ୍ତ ବିଷୟ ସିଏ ଅନ୍ ସତ୍ୟଗୁଣରେ ଫେରାଇଦେଲେ। ଆଉ ଆଜି ମଧ୍ୟ ଠିକ୍ ସେହି ପ୍ରକାର ଯେଉଁମାନେ ପ୍ରଭୁଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତି, ପ୍ରଭୁ ସେମାନଙ୍କୁ କେବେ ହେଲେ ପରିତ୍ୟାଗ କରିବେ ନାହିଁ। ସେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ, ସେ ସେମାନଙ୍କର ଲୋତକ ପୋଛିଦେବେ, ସେ ସେମାନଙ୍କର ସମସ୍ତ ଦୁଃଖ ଦୂର କରିବେ, ସେ ସେମାନଙ୍କୁ ଶାନ୍ତି ସାନ୍ତ୍ୱନାରେ ଆଉଜାଇ ନେବେ, କାରଣ ସେ ହେଉଛନ୍ତି ଆମମାନଙ୍କର ଶାନ୍ତିଦାତା ଈଶ୍ୱର, ସୁରକ୍ଷାଦାତା ଈଶ୍ୱର, ଉଦ୍ଧାରକର୍ତ୍ତା ଈଶ୍ୱର, ଅନନ୍ତ ଜୀବନଦାତା ଈଶ୍ୱର। ଆସୁ ସେହି ପ୍ରଭୁ ଯୀଶୁଙ୍କୁ ସାଥୀ କରି ଆମମାନେ ଏହି ଜଗତରେ ଜୀବନ ଅତିବାହିତ କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ। ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।